ମୋନା ବାସନ୍ତୀ ନାୟକ, ମୁଁ ଫାୟାର ଷ୍ଟେସନ ବସିଛି, 50 ନମ୍ବର ୱାର୍ଡରେ ରହୁଛି। ମୁଁ BMC ରେ ସୁଇପର କାମ କରୁଛି। ଆଉ ମୋ ଝିଅ ହେଲା ପୂର୍ଣ୍ଣିମା ନାୟକ, 14 ବର୍ଷ ତାକୁ। ସେ ଛୁଆଟା ବେଳେ ବେଳେ କଣ ହଉଛି, ତା ମୁଣ୍ଡ ଦୋଷ ବାହାରୁଛି, ମୁଣ୍ଡ ପାଗଳଙ୍କ ଭଳିଆ ସେ ହଉଛି, କିଛି ଜାଣିପାରୁନି। ତା ଦେହ ବି ଅଧିକାଂଶ ବହୁତ ଖରାପ ରହୁଛି। ଆଉ ତା ପାଇଁ ଯଦି କିଛି ସାହାଯ୍ୟ ଅଛି, ଆପଣ ଟିକେ ସାହାଯ୍ୟ କରନ୍ତୁ।